ओम शांति। आज 20 नवेम्बर 2024 अमूल्य साकार मधुर महावाक्य बाबा आज सारे कहती मिथ्य बच्चे मनमना भवर वशीकरण मंत्र द्वारा ही तुमे माया उपरे विजय प्राप्त करी पारिबो। एही मंत्र समस्तंकु मने पकाई दियो। आजीर प्रश्न, एही बेहद ड्रामारे अत्यंत परिश्रमी श्रमिक अर्थात सेवक केऊ केऊ माने अटंती एवं की परी? त बाबा उत्तरे कहुछंती, प्राकृतिक विपर्जय गुड़िक ही एही पुरुणा दुनिया को सफा करिवारे सबुठारु शक्तिशाली ओ अत्यंत परिश्रमी सेवक अटंती। धरित्री हलिबो, बन्या हेबो, सेथिरे सबु किछि सफा होई जीव। एथि पई भगवान कहा को निर्देश देई न थांती, कारण बाबा किपरि संतान मानु को विनाश करिवे ए सबु तो ड्रामा रे पार्ट रही छि। रावण रा राज्य चली छि ना, एहा को गॉडली कालामेटीज अर्थात ईश्वरीय दुर्विपाक कहा जीव नाही। ओम शांति। बाबा ही संतान मानको बुझाउछंती, पिला माने मनमना भव हुओ, एपरी नुहे कि पिला माने बसी बाबांकु बुझाइबे। पिला माने कहिबे नाही जे शिव बाबा मनमना भव हुअंतु, ना एमिति तो पिला माने परस्पर मध्यरे खुशी रे वार्तालाप करुछंती, निजर विचार सुनाउछंती, किंतु जहा मूल महामंत्र अटे ताहा तो बाबा ही देउछंती। गुरु माने मंत्र देई थांती, एही प्रथा केउठारु प्रचलित हैला, एही नुआ सृष्टिर रचयिता बाबा ही प्रथम मंत्र देउछंती मनमना भव। यहार नाम ही हेउछि वशीकरण मंत्र, अर्थात माया उपरे विजय प्राप्त करिवार मंत्र। एहाकु भीतरे भीतरे जपिबार नाही, एहाकु तो बुझाइबाकु होई थाए। बाबा अर्थ सहित बुझाउछंती, जदियो गीतारे ए कथा अछि किंतु अर्थ केही बुझु नाहांती। एहा गीतार अध्याय मध्ये अटे किंतु केवल नाम बदलाई देइछंती। केते बड़ बड़ पुस्तक आदि भक्ति मार्गरे रहिछि, वास्तवरे एहाकु तो बाबा संतान मानकु मौखिक भावरे बुझाउछंती। बाबांको आत्मारे ज्ञान रहिछि, पिला मानंकर मध्य आत्मा ही ज्ञान धारण करुछि, बाकी केवल सहज करि बुझाइबा पई एही चित्र आदि तयारी करा जाइछि। तुम बुद्धिरे तो एही समस्त ज्ञान रहिछि, तुमे जानिछ वास्तवरे आरंभरु भारतरे आदि सनातन देवी देवता धर्म थिला, आउ कौनसी खंड बा देश न थिला। पुणी परे एही सबु खंड अर्थात अन्यान्य धर्म रही थिबा देश मिलिला, तेणु एही चित्र गोटिए कोणरे रखी देबा उचित, जेउठी तुमे देखाउछ जे भारतरे ए मानंकर राज्य थिला बेले अन्य कौनसी धर्म न थिला। एबे तो केते ढेर धर्म रहिछि, पुणि ए सबु धर्म रहिबो नाही, एहा हेउछि बाबांकर योजना। सही बिचोरा मानंकु अर्थात कलिजुगी मनुष्य मानंकु केते चिंता रहुछि, तुमे जानिछ ए सबु संपूर्ण ठीक। एहा मध्य शास्त्र रे लेखा जाइछि जे परमात्मा सी ब्रह्मांक द्वारा स्थापना करुछंती, ताहार स्थापना नुआ दुनियार स्थापना। जमुना कूल रे राजधानी रहिबो, सेठारे एकमात्र धर्म रहिबो, सृष्टि रूपी वृक्ष बिल्कुल छोट थाए, एही वृक्षर ज्ञान बाबा ही देउछंती, चक्रर ज्ञान मध्य देउछंती। सत्य युगरे ଗୋଟିଏ ହିଁ ଭାଷା ହେବ, ଅନ୍ୟ କୌଣସି ଭାଷା ରହିବ ନାହିଁ। ତୁମେ ପ୍ରମାଣ କରିପାରିବ ଯେ ଏକ ହିଁ ଭାରତ ଥିଲା, ଏକ ହିଁ ରାଜ୍ୟ ଥିଲା, ଏକ ହିଁ ଭାଷା ଥିଲା। ସ୍ୱର୍ଗ ଦୁନିଆରେ ସୁଖ ଶାନ୍ତି ଥିଲା, ଦୁଃଖର ଚିହ୍ନ ବର୍ଣ୍ଣନ ଥିଲା, ସମ୍ପତ୍ତି ସ୍ୱାସ୍ଥ୍ୟ ସୁଖ ସବୁକିଛି ଥିଲା। ନୂଆ ଭାରତ ଥିବାରୁ ଦେବତାମାନଙ୍କର ଆୟୁଷ ମଧ୍ୟ ବହୁତ ଅଧିକ ଥିଲା, କାହିଁକି ନା ପବିତ୍ରତା ଥିଲା। ପବିତ୍ରତାର ଧାରଣା ଦ୍ୱାରା ମନୁଷ୍ୟ ସୁସ୍ଥ ରହିଥାନ୍ତି। ଅପବିତ୍ର କାରଣରୁ ଦେଖ ମନୁଷ୍ୟମାନଙ୍କର କଣ ଅବସ୍ଥା ହୋଇଯାଇଛି, ବସି ଥାଉ ଥାଉ ଅକାଳ ମୃତ୍ୟୁ ହୋଇଯାଉଛି, ଯବାନ ମଧ୍ୟ ମରିଯାଉଛନ୍ତି, କେତେ ଦୁଃଖ ହେଉଛି। ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ, ଦୀର୍ଘାୟୁ ହୋଇଥାନ୍ତି। ପିଢି ପର୍ଯ୍ୟନ୍ତ ଅର୍ଥାତ୍ ବୁଢା ନ ହେଲା ପର୍ଯ୍ୟନ୍ତ କେହି ମରିବେ ନାହିଁ, କାହାକୁ ବି ବୁଝାଓ। ତେବେ ଏହା ତାଙ୍କ ବୁଦ୍ଧିରେ ଧାରଣ କରାଇବାକୁ ହେବ ଯେ ବେହଦ୍ର ବାବାଙ୍କୁ ୟାଦ କର, ସେ ହିଁ ପତିତ ପାବନ ଅଟନ୍ତି, ସଦ୍ଗତିଦାତା ମଧ୍ୟ ଅଟନ୍ତି। ତୁମ ପାଖରେ ସେହି ଚିତ୍ର ମଧ୍ୟ ରହିବା ଉଚିତ, ଯାହାଫଳରେ ତୁମେ ପ୍ରମାଣ କରି ବୁଝାଇ ପାରିବ। ଆଜିର ନକ୍ସା ଅର୍ଥାତ୍ ବିଶ୍ୱର ଭୌଗୋଳିକ ସ୍ଥିତି ଏହିଭଳି ଅଟେ, ଏବଂ କାଲିର ନକ୍ସା ଏହିଭଳି ହେବ। କେହି କେହି ତ ଠିକ ରୀତିରେ ମଧ୍ୟ ଶୁଣିଥାନ୍ତି, ଏହାକୁ ସମ୍ପୂର୍ଣ୍ଣ ବୁଝାଇବାକୁ ହୋଇଥାଏ। ଏହି ଭାରତ ହେଉଛି ଅବିନାଶୀ ଖଣ୍ଡ। ଦେବୀ ଦେବତା ଧର୍ମ ଥିବା ସମୟରେ ଅନ୍ୟ କୌଣସି ଧର୍ମ ନଥିଲା, ଏବେ ସେହି ଆଦି ସନାତନ ଦେବୀ ଦେବତା ଧର୍ମ ନାହିଁ। ଏହି ଲକ୍ଷ୍ମୀ ନାରାୟଣ କୁଆଡେ ଗଲେ କେହି କହିପାରିବେ ନାହିଁ, କାହା ପାଖରେ ଉତ୍ତର ଦେବାର ଶକ୍ତି ମଧ୍ୟ ନାହିଁ। ତୁମେ ସନ୍ତାନମାନେ ଭଲ ଭାବରେ ଜ୍ଞାନର ରହସ୍ୟକୁ ବୁଝାଇ ପାରିବ, ଏଥିରେ ଦ୍ୱନ୍ଦ୍ୱରେ ପଡ଼ିବାର ଆବଶ୍ୟକତା ନାହିଁ। ତୁମେ ସବୁ କିଛି ଜାଣିଛ ଏବଂ ପୁଣି ପୁନରାବୃତ୍ତି ମଧ୍ୟ କରିପାରିବ। ତୁମେ କାହାକୁ ବି ପଚାରି ପାରିବ, ଲକ୍ଷ୍ମୀ ନାରାୟଣ କୁଆଡେ ଗଲେ? ତୁମର ଏଭଳି ପ୍ରଶ୍ନ ଶୁଣି ଚକ୍ରିତ ହୋଇଯିବେ। ତୁମେ ତ ନିଶ୍ଚୟର ସହ କହୁଛ କିପରି ଏମାନେ ମଧ୍ୟ 84 ଜନ୍ମ ନେଉଛନ୍ତି, ବୁଦ୍ଧିର ତ ଜ୍ଞାନ ଅଛି ନା? ତୁମେ ତୁରନ୍ତ କହିପାରିବ, ସତ୍ୟଯୁଗ ନୂଆ ଦୁନିଆରେ ଆମର ରାଜ୍ୟ ଥିଲା, ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଦ୍ୱିତୀୟ କୌଣସି ଧର୍ମ ନଥିଲା, ସବୁକିଛି ନୂଆ ଥିଲା। ସେଠାରେ ପ୍ରତ୍ୟେକ ଜିନିଷ ସତପ୍ରଧାନ ହୋଇଥାଏ, ସୁନା ମଧ୍ୟ ଅସରନ୍ତି ରହିଥାଏ। କେତେ ସହଜରେ ଖଣିରୁ ବାହାରୁଥିବା, ଯାହାଦ୍ୱାରା ପୁଣି ସୁନା ଇଟାରେ ଘର ଆଦି ତିଆରି ହେବ। ସେଠାରେ ତ ସବୁ କିଛି ସୁନାର ହୋଇଥାଏ, ଖଣି ସବୁ ନୂଆ ନୂଆ ଥିବ ନା? ଇମିଟେସନ୍ ତ ରହିବ ନାହିଁ, କାହିଁକି ନା ଅସଲି ଜିନିଷ ବହୁତ ଥିବ। ଏଠାରେ ତ ଅସଲିର ନାମ ନାହିଁ, ଇମିଟେସନ୍ କେତେ ଅଧିକ ରହିଛି ସେଥିପାଇଁ କୁହାଯାଉଛି ମିଛ ମାୟା, ମିଛ କାୟା, ମିଛ ସାରା ସଂସାର। ସମ୍ପତ୍ତି ମଧ୍ୟ ଅସତ୍ୟ ଅଟେ, ଏପରି ହୀରା ମତି ତିଆରି ହେଉଛି, ଜଣା ମଧ୍ୟ ପଡ଼ୁନାହିଁ ଯେ ଇଏ ଅସଲି ନା ନକଲି। ଏତେ ଆକର୍ଷଣୀୟ ହେଉଛି ଯେ କେହି ପରଖି ପାରୁନାହାନ୍ତି ଅସଲି ନା ନକଲି। ସ୍ୱର୍ଗରେ ତ ଏହି ନକଲି ଜିନିଷ ଆଦି ରହିବ ନାହିଁ, ବିନାଶ ହେଲେ ସବୁ ମାଟି ତଳକୁ ଚାଲିଯିବ। ସତ୍ୟ ଯୁଗରେ କେତେ ବଡ଼ ବଡ଼ ପଥର ହୀରା ଆଦି ଘରେ ଲଗାଇବେ, ସେ ସବୁ କେଉଁଠୁ ଆସିଥିବ, କିଏ କାଟୁଥିବେ, ଭାରତରେ ମଧ୍ୟ ବହୁତ କୁଶଳୀ କାରିଗର ଅଛନ୍ତି, ସେମାନେ ଆହୁରି କୁଶଳୀ ହୋଇଯିବେ ପୁଣି ସ୍ୱର୍ଗକୁ। ଏହି କାରିଗରୀ କୌଶଳ ନେଇଯିବେ ନା, ସେଠାରେ ସାଧାରଣ ହୀରାରେ ମୁକୁଟ ତିଆରି ହେବ ନାହିଁ, ତାହା ତ ବିଲକୁଲ ରିଫାଇନ ଖାଣ୍ଟି ହୀରାରେ ମୁକୁଟ ହେବ। ଏହି ବିଜୁଳି, ଟେଲିଫୋନ, ମୋଟର ଆଦି ପୂର୍ବରୁ କିଛି ନଥିଲା। ବ୍ରହ୍ମା ବାବାଙ୍କର ଏହି ଜୀବନ କାଳ ଭିତରେ ହିଁ କେତେ କଣ ବାହାରିଛି, ମାତ୍ର 100 ବର୍ଷ ମଧ୍ୟରେ ଏସବୁ ବାହାରିଛି। ସେଠାରେ ବହୁତ ଭଲ କୁଶଳୀ କାରିଗର ରହିବେ, ସେମାନେ ଏପର୍ଯ୍ୟନ୍ତ ମଧ୍ୟ ଶିଖି ଚାଲିଛନ୍ତି, ଅଧିକରୁ ଅଧିକ କୁଶଳୀ ହେଉଛନ୍ତି। ଏ କଥା ମଧ୍ୟ ପିଲାମାନଙ୍କୁ ସାକ୍ଷାତକାର କରାଯାଇଛି। ସେଠାରେ ହେଲିକପ୍ଟର ମଧ୍ୟ ସମ୍ପୂର୍ଣ୍ଣ ନିରାପଦ ହେବ। ପିଲାମାନେ ମଧ୍ୟ ବହୁତ ଶତପ୍ରଧାନ ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ହେବେ। ନିକଟ ଭବିଷ୍ୟତରେ ତୁମକୁ ସବୁ ସାକ୍ଷାତକାର ହେବ, ଯେପରି ନିଜ ଦେଶର ନିକଟତର ହେଲେ ଗଛ ଆଦି ଦେଖାଯାଇଥାଏ ନା, ମନେ ମନେ ଖୁସି ହୋଇଥାନ୍ତି। ଏବେ ଘର ପାଖେଇ ଆସିଲାଣି, ବର୍ତ୍ତମାନ ଆସି ପହଞ୍ଚିଗଲୁ, ଶେଷ ବେଳକୁ ତୁମକୁ ମଧ୍ୟ ଏହିପରି ସାକ୍ଷାତକାର ହେବ। ପିଲାମାନେ ଜାଣିଛନ୍ତି ସବୁଠାରୁ ପ୍ରିୟ ବାବା ହିଁ ଅଟନ୍ତି, ସେ ହିଁ ପରମାତ୍ମା ଅଟନ୍ତି, ତାଙ୍କୁ ମଧ୍ୟ ସମସ୍ତେ ମନେ ପକାଉଛନ୍ତି। ତୁମେ ମଧ୍ୟ ଭକ୍ତି ମାର୍ଗରେ ପରମାତ୍ମାଙ୍କୁ ମନେ ପକାଉଥିଲ ନା, କିନ୍ତୁ ଏ କଥା ଜଣା ନଥିଲା ଯେ ତାଙ୍କର ରୂପ ଛୋଟ ନା ବଡ। ଗାୟନ ମଧ୍ୟ କରୁଛନ୍ତି, ଭ୍ରୁକୁଟି ମଧ୍ୟରେ ଚମକୁଚି ଅଜବ ସିତାରା, ଗରିବାନୁ ସାହେବ ସଭିକା ପ୍ୟାରା। ତେବେ ନିଶ୍ଚୟ ବିନ୍ଦୁ ସଦୃଶ ହୋଇଥିବେ ନା, ତାଙ୍କୁ ହିଁ କୁହାଯାଉଛି ସୁପ୍ରିମାତ୍ମା ଅର୍ଥାତ୍ ପରମାତ୍ମା। ତାଙ୍କ ପାଖରେ ତ ସବୁ ଗୁଣ ରହିଛି, ଜ୍ଞାନର ସାଗର ଅଟନ୍ତି। କେଉଁ ଜ୍ଞାନ ଶୁଣାଇବେ, ଶୁଣାଇଲେ ତ ଜଣାପଡ଼ିବ ନା। ତୁମେ ବି କଣ ପୂର୍ବରୁ ଏସବୁ ଜାଣିଥିଲ, କେବଳ ଭକ୍ତି ହିଁ ଜାଣିଥିବ। ଏବେ ତ ବୁଝୁଛ ଏହା କେତେ ଆଶ୍ଚର୍ଯ୍ୟ, ଆତ୍ମାକୁ ମଧ୍ୟ ଏହି ଆଖି ଦ୍ୱାରା ଦେଖିପାରୁ ନାହାନ୍ତି, ତେଣୁ ବାବାଙ୍କୁ ମଧ୍ୟ ଭୁଲି ଯାଉଛନ୍ତି। ଡ୍ରାମାରେ ମଧ୍ୟ ଏହିପରି ପାର୍ଟ ରହିଛି, ଯାହାକୁ ବିଶ୍ୱର ମାଲିକ କରାଯାଉଛି। ଗୀତାରେ ତାଙ୍କର ନାମ ରଖିଦେଉଛନ୍ତି ଏବଂ ଯିଏ ମାଲିକ କରାଉଛନ୍ତି ତାଙ୍କର ନାମକୁ ଗୁପ୍ତ କରି ଦେଇଛନ୍ତି। କୃଷ୍ଣଙ୍କୁ ତ୍ରିଲୋକୀନାଥ, ବୈକୁଣ୍ଠନାଥ କହି ହେଉଛନ୍ତି, ଅର୍ଥ କିଛି ହେଲେ ବି ବୁଝିନାହାନ୍ତି, କେବଳ ମହିମା କରୁଛନ୍ତି। ଭକ୍ତି ମାର୍ଗରେ ଅନେକ କାହାଣୀମାନ ଗଢ଼ିଛନ୍ତି, କହୁଛନ୍ତି ଭଗବାନଙ୍କ ଠାରେ ଏତେ ଶକ୍ତି ଅଛି, ସେ ହଜାରେ ସୂର୍ଯ୍ୟ ଠାରୁ ତେଜମୟ ଅଟନ୍ତି, ସମସ୍ତଙ୍କୁ ଭସ୍ମ କରିଦେଇ ପାରିବେ, ଏହିପରି ମନଗଡ଼ା କଥା ସବୁ କହିଦେଉଛନ୍ତି। ବାବା କହୁଛନ୍ତି ମୁଁ ମୋ ପିଲାମାନଙ୍କୁ କିପରି ଜଣାଇବି, ଏହା ତ ହୋଇପାରିବ ନାହିଁ, ପିତା କଣ ସନ୍ତାନ ମାନଙ୍କୁ ବିନାଶ କରିପାରିବେ କି ନା। ଏସବୁ ତ ଡ୍ରାମାରେ ପାର୍ଟ ରହିଛି, ପୁରୁଣା ଦୁନିଆ ଶେଷ ହେବ, ପୁରୁଣା ଦୁନିଆର ବିନାଶ ନିମନ୍ତେ ଏହି ପ୍ରାକୃତିକ ବିପର୍ଯ୍ୟୟମାନ ସେବାଧାରୀ ଅଟନ୍ତି। ପଞ୍ଚତତ୍ଵ କେତେ ଶକ୍ତିଶାଳୀ ଶ୍ରମିକ ଅଟନ୍ତି, ଏପରି ନୁହେଁ ଯେ ତାଙ୍କୁ ବାବାଙ୍କର ନିର୍ଦ୍ଦେଶ ମିଳିଛି ବିନାଶ କର ନା। ତୋଫାନ ହେଉଛି, ଅକାଳ ପଡୁଛି, ଭଗବାନ କଣ କହୁଛନ୍ତି ଏପରି କର, କେବେ ନୁହେଁ। ଏସବୁ ତ ଡ୍ରାମାରେ ସେମାନଙ୍କ ପାର୍ଟ ରହିଛି। ବାବା କହୁନାହାନ୍ତି କି ବମ୍ ତିଆରି କର, ଏସବୁକୁ ରାବଣର ମତ କୁହାଯିବ, ଏହା ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ଡ୍ରାମାର ରାଜ୍ୟ ହୋଇଥିବାରୁ ଆସୁରୀ ବୁଦ୍ଧି ହୋଇଯାଉଛି, ତେଣୁ ମରୁଛନ୍ତି, ଶେଷରେ ସବୁ କିଛି ଜଳାଇ ଦେବେ। ଏହା ପୂର୍ବ ପ୍ରସ୍ତୁତ ଖେଳ ଯାହାର ପୁନରାବୃତ୍ତି ହେଉଛି। ବାକି ଏପରି ନୁହେଁ କି ଶଙ୍କରଙ୍କ ଆଖି ଖୋଲିବା ଦ୍ୱାରା ବିନାଶ ହୋଇଯାଇଥାଏ। ଏହାକୁ ଈଶ୍ୱରୀୟ ଦୁର୍ବିପାକ ମଧ୍ୟ କୁହାଯିବ ନାହିଁ, ଏହା ପ୍ରାକୃତିକ ଦୁର୍ବିପାକ ହିଁ ଅଟେ। ଏବେ ବାବା ତୁମ ସନ୍ତାନ ମାନଙ୍କୁ ଶ୍ରୀମତ ଦେଉଛନ୍ତି, କାହାକୁ ଦୁଃଖ ଆଦି ଦେବାର କୌଣସି କଥା ହିଁ ନାହିଁ। ବାବା ହିଁ ଡ୍ରାମା ପ୍ଲାନ ଅନୁସାରେ ଘର ପୁରୁଣା ହୋଇଯିବ। ବାବା ମଧ୍ୟ କହୁଛନ୍ତି ଏହି ସମଗ୍ର ଦୁନିଆ ପୁରୁଣା ହୋଇଗଲାଣି, ଏହା ଖଲାସ ହେବା ଉଚିତ। ଦେଖ ପରସ୍ପର ମଧ୍ୟରେ କିପରି ଲଢ଼େଇ କରୁଛନ୍ତି। ଆସୁରୀ ବୁଦ୍ଧି ଅଟନ୍ତି ନା, ଯେତେବେଳେ ଈଶ୍ୱରୀୟ ବୁଦ୍ଧି ରହିଥାଏ ସେତେବେଳେ ମାରିବା ପିଟିବା ଆଦିର କୌଣସି କଥା ନଥାଏ। ବାବା କହୁଛନ୍ତି ମୁଁ ତ ସମସ୍ତଙ୍କ ପିତା ଅଟେ, ମୋର ସମସ୍ତ ପ୍ରତି ସ୍ନେହ ରହିଛି। ବାବା ସମ୍ମୁଖକୁ ଦେଖୁଥିଲେ ମଧ୍ୟ ଅନନ୍ୟ ସନ୍ତାନ ମାନଙ୍କ ପ୍ରତି ନଜର ଯାଉଛି, ଯେଉଁମାନେ ବାପାଙ୍କୁ ବହୁତ ସ୍ନେହର ସହିତ ୟାଦ କରୁଛନ୍ତି ଏବଂ ସେବା ମଧ୍ୟ କରୁଛନ୍ତି। ଏଠାରେ ବସିଥିଲେ ବି ବାବାଙ୍କର ଦୃଷ୍ଟି ସେବାଧାରୀ ସନ୍ତାନ ମାନଙ୍କ ଆଡ଼କୁ ଚାଲିଯାଉଛି। କେବେ ଡେହରାଡୁନ, କେବେ ମେରଠ, କେବେ ଦିଲ୍ଲୀ, ଯେଉଁମାନେ ମତେ ବି ୟାଦ କରୁନାହାନ୍ତି ମୁଁ ସେ ସମସ୍ତଙ୍କୁ ୟାଦ କରିଥାଏ, କାହିଁକି ନା ମତେ ତ ସମସ୍ତଙ୍କୁ ସାଥିରେ ନେଇଯିବାକୁ ହେବ ନା। ହଁ, ଯିଏ ମୋ ଦ୍ୱାରା ସୃଷ୍ଟି ଚକ୍ରର ଜ୍ଞାନକୁ କ୍ରମାନ୍ୱୟରେ ବୁଝୁଛନ୍ତି ସେମାନେ ପୁଣି କ୍ରମାନ୍ୱୟରେ ଉଚ୍ଚ ପଦ ପାଇବେ। ଏସବୁ ବେହଦର କଥା ଅଟେ। ଦୁନିଆର ଶିକ୍ଷକ ମାନେ ହେଉଛନ୍ତି ବିନାଶୀ, ଇଏ ହେଉଛନ୍ତି ଅବିନାଶୀ ଶିକ୍ଷକ। ତେଣୁ ପିଲାମାନଙ୍କ ଭିତରେ କେତେ ଖୁସି ରହିବା ଦରକାର। ବାବା କହୁଛନ୍ତି ସମସ୍ତଙ୍କର ପାଠ ତ ଏକାପରି ହୋଇପାରିବ ନାହିଁ। ବ୍ରହ୍ମାଙ୍କର ତ ପାଠ ଥିଲା, କିନ୍ତୁ ଅନୁଗାମୀ କୋଟିକରେ କେହି ଜଣେ ବାହାରିଲେ। ନୂଆ ନୂଆ ପିଲାମାନେ କହୁଛନ୍ତି ବାବା ମୁଁ ସାତ ଦିନର ପିଲା ଅଟେ, ମୁଁ ଗୋଟିଏ ଦିନର ପିଲା ଅଟେ, ତେଣୁ ପୁଙ୍ଗରେ ଅର୍ଥାତ ବିରାଡ଼ି ଛୁଆ ଭଳି ଛୋଟ ହେଲେ ନା। ତେଣୁ ବାବା ପ୍ରତ୍ୟେକ କଥା ବୁଝାଉଛନ୍ତି। ବାସ୍ତବରେ ନଦୀ ମଧ୍ୟ ପାର କରି କରାଚିରୁ ଆବୁ ଆସିଥିଲେ। ବାବାଙ୍କର ଆସିବା ପରେ ଜ୍ଞାନ ଆରମ୍ଭ ହେଉଛି, ତାଙ୍କର କେତେ ମହିମା ରହିଛି। ସେହି ଗୀତାର ଅଧ୍ୟାୟ ତ ତୁମେ ଜନ୍ମ ଜନ୍ମାନ୍ତର କେତେ ଥର ପଢ଼ିଥିବ, ଫରକ ଦେଖ କେତେ ରହିଛି। କେଉଁଠି ଶିବ ପରମାତ୍ମା ଉବାଚ, ରାତି ଦିନର ଫରକ ରହିଛି। ତୁମ ବୁଦ୍ଧିରେ ଏବେ ରହିଛି ଯେ ଆମେ ସତ୍ୟଖଣ୍ଡରେ ଥିଲୁ, ସୁଖ ବହୁତ ଦେଖିଛୁ, ଚାରି ଭାଗରୁ ତିନି ଭାଗ ସୁଖ ଦେଖୁଛ। ବାବା ସୁଖ ନିମନ୍ତେ ଡ୍ରାମା କରାଇଛନ୍ତି, ଦୁଃଖ ନିମନ୍ତେ ନୁହେଁ। ଦୁଃଖ ତ ତୁମକୁ ପରେ ମିଳୁଛି, ଏତେ ଜଲ୍ଦି ଲଢ଼େଇ ତ ଲାଗିପାରିବ ନାହିଁ। ତୁମକୁ ବହୁତ ସୁଖ ମିଳୁଛି, ଅଧା ଅଧା ହେଲେ ମଧ୍ୟ ଏତେ ମଜା ରହିବ ନାହିଁ। 3500 ବର୍ଷ ତ କୌଣସି ଲଢ଼େଇ ଲାଗିବ ନାହିଁ, ରୋଗ ଇତ୍ୟାଦି ମଧ୍ୟ ହେବ ନାହିଁ। ଏଠାରେ ତ ଦେଖ ରୋଗ ପରେ ରୋଗ ଲାଗି ରହିଛି। ସତ୍ୟ ଯୁଗରେ କଣ ଏପରି କୀଟ ପତଙ୍ଗ ରହିବେ ଯିଏକି ଶସ୍ୟ ପ୍ରଭୃତି ଖାଇଦେବେ, ସେଠାରେ ଏଭଳି କୀଟ ରହିବେ ନାହିଁ। ସେଥିପାଇଁ ତ ତାର ନାମ ହେଉଛି ସ୍ୱର୍ଗ। ତେଣୁ ବିଶ୍ୱର ନକ୍ସା ମଧ୍ୟ ତୁମେ ଦେଖାଇବା ଉଚିତ, ତେବେ ଯାଇ ବୁଝାଇ ପାରିବ ଅସଲରେ ଏହା ହିଁ ଭାରତ ଥିଲା, ଅନ୍ୟ କୌଣସି ଧର୍ମ ନଥିଲା। ପୁଣି କ୍ରମାନ୍ୱୟରେ ଧର୍ମ ସ୍ଥାପନକାରୀମାନେ ଆସିଥାନ୍ତି। ଏବେ ତୁମେ ବିଶ୍ୱର ଇତିହାସ ଭୂଗୋଳ ବିଷୟରେ ଜାଣୁଛ, ତୁମ ବିନା ଅନ୍ୟ ସମସ୍ତେ କହିବେ ନେତି ନେତି। ଆମେ ବାବାଙ୍କୁ ଜାଣିନାହୁଁ, କହିଦେଉଛନ୍ତି ତାଙ୍କର କୌଣସି ନାମ ରୂପ ଦେଶ କାଳ ନାହିଁ। ନାମ ରୂପ ନଥିଲେ କୌଣସି ଦେଶ ମଧ୍ୟ ହୋଇପାରିବ ନାହିଁ। କିଛି ହେଲେ ବି ବୁଝିନାହାନ୍ତି, ଏବେ ବାବା ନିଜର ଯଥାର୍ଥ ପରିଚୟ ତୁମକୁ ଦେଉଛନ୍ତି। ଆଚ୍ଛା ମିଠା ମିଠା ଶିଖିଲଥେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପା ତାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ଆତ୍ମିକ ପିତାଙ୍କୁ ସୁପ୍ରଭାତ। ନମସ୍ତେ 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 ବାବା ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ସଦାସର୍ବଦା ଅସରନ୍ତି ଖୁସିରେ ରହିବା ପାଇଁ ବେହଦ୍ର ବାବା ଯେଉଁ ସବୁ ବେହଦ୍ର କଥା ଶୁଣାଉଛନ୍ତି ସେଗୁଡ଼ିକୁ ସ୍ମରଣ କରିବାକୁ ହେବ ଏବଂ ବାବାଙ୍କୁ ଅନୁସରଣ କରି ଚାଲିବାକୁ ପଡ଼ିବ। ଧାରଣା ନମ୍ବର ଦୁଇ, ସର୍ବଦା ସୁସ୍ଥ ରହିବା ପାଇଁ ପବିତ୍ରତାକୁ ଆପଣାଇବାକୁ ପଡ଼ିବ। ପବିତ୍ରତାର ଆଧାରରେ ହିଁ ସ୍ୱାସ୍ଥ୍ୟ ସମ୍ପତ୍ତି ଏବଂ ଖୁସିର ସମ୍ପତ୍ତି ବାବାଙ୍କ ଠାରୁ ନେବାକୁ ହେବ। ଆଜିର ବରଦାନ, ସର୍ବପ୍ରାପ୍ତିଗୁଡ଼ିକୁ ସ୍ମୃତିରେ ଜାଗ୍ରତ ରଖି ସର୍ବଦା ସମ୍ପନ୍ନ ରହୁଥିବା ସନ୍ତୁଷ୍ଟ ଆତ୍ମା ଭବ। ବାବା ବରଦାନକୁ ବିସ୍ତାରରେ ବତାଉଛନ୍ତି। ଏହି ସଙ୍ଗମ ଯୁଗରେ ବାପଦାଦାଙ୍କ ଦ୍ୱାରା ଯେଉଁ ସବୁ ପ୍ରାପ୍ତିଗୁଡ଼ିକ ହୋଇଛି ସେଗୁଡ଼ିକର ସ୍ମୃତି ସର୍ବଦା ମନ ଭିତରେ ଜାଗ୍ରତ ରହିବା ଦରକାର, ଯାହାଦ୍ୱାରା ସେହି ପ୍ରାପ୍ତିଗୁଡ଼ିକର ଖୁସି କେବେ ବି ତୁମକୁ ହଲଚଲରେ ଆଣି ତଳକୁ ଖସିବାକୁ ଦେବ ନାହିଁ। ସର୍ବଦା ଅଚଳ ରହିବ, କାହିଁକି ନା ସମ୍ପନ୍ନତା ଆତ୍ମାକୁ ସର୍ବଦା ଅଚଳ କରିଦିଏ, ହଲଚଲରୁ ମୁକ୍ତ କରିଦିଏ। ଯେଉଁମାନେ ସର୍ବପ୍ରାପ୍ତିରେ ସମ୍ପନ୍ନ ଅଟନ୍ତି ସେମାନେ ସର୍ବଦା ରାଜି ଅର୍ଥାତ୍ ସନ୍ତୁଷ୍ଟ ରହିଥାନ୍ତି ଏବଂ ସନ୍ତୁଷ୍ଟତା ସବୁଠାରୁ ବଡ଼ ସମ୍ପତ୍ତି ମଧ୍ୟ ଅଟେ। ତେଣୁ ଯାହା ପାଖରେ ସନ୍ତୁଷ୍ଟତା ଅଛି ତା ପାଖରେ ସବୁକିଛି ଅଛି। ସେମାନେ ସର୍ବଦା ଏହି ଗୀତ ଗାଉଥାନ୍ତି, ଯାହା ପାଇବାର ଥିଲା ତାହା ପାଇଗଲି, ତା ଚିର ସ୍ଲୋଗାନ। ଯଦି ସ୍ନେହରୂପୀ ଝୁଲଣାରେ ବସିଯିବ ତେବେ ମେହନତ ଆପେ ଆପେ ସମାପ୍ତ ହୋଇଯିବ। ଓମ୍ ଶାନ୍ତି।